ओम शांति, ओम शांति, ओम शांति। आज 5 अप्रैल 2026 आज अव्यक्त महावाक्य पुनरावृत्ति तारीख 15 नवंबर 2009 मूल्य हेडिंग स्वराज्यर फलाफल को चेक करी निजक चेंज अर्थात परिवर्तन कर। स्वराज्यर फलाफल को चेक करी निजक चेंज अर्थात परिवर्तन कर एवं अखंड राज्यर अधिकारी हुआ। स्वराज्यर फलाफल को चेक करी निजक चेंज अर्थात परिवर्तन कर एवं अखंड राज्यर अधिकारी हुआ। आज दिलाराम बाबा निजर राज दुलारे अर्थात राजकुमार राजकुमारी पिलामानक सहित मिसिबा पई आसी। तेबे राजकुमार राजकुमारी काहेकि कहुछि कौन जानिछ त? तुमे समस्ते तीनोटी सिंहासन अधिकारी अट बोली। गोटे हला स्वराज्यर सिंहासन, द्वितीयटी हला बापदादाकर हृदय रूपी सिंहासन एवं तृतीयर हला भविष्यतर राज्य सिंहासन। एभळि तीनोटी सिंहासन अधिकारी अट। निजर भविष्यतर सिंहासन रे बसिबा पई मध्य एही ठारे हि अभ्यास करुछ। ଭବିଷ୍ୟତ ପାଇଁ ପ୍ରସ୍ତୁତି ବା ପୁରୁଷାର୍ଥ ମଧ୍ୟ ଏବେ ହିଁ କରୁଛ। ବର୍ତ୍ତମାନର ପୁରୁଷାର୍ଥ ଅନେକ ଜନ୍ମ ପାଇଁ ରାଜ୍ୟଭାଗ୍ୟ ପ୍ରାପ୍ତ କରାଉଛି। ଏହି ସମୟରେ ହିଁ ନିଜର ରାଜ୍ୟଭାଗ୍ୟର ସଂସ୍କାରକୁ ଧାରଣ କରୁଛ, କାହିଁକିନା ଏବେକାର ପୁରୁଷାର୍ଥ ହିଁ ଭବିଷ୍ୟତରେ ରାଜ୍ୟ ଅଧିକାରୀ କରୁଛି। ତେଣୁ ଚେକ୍ କର ଯେ ବର୍ତ୍ତମାନ ସମୟରେ ମୋର ପୁରୁଷାର୍ଥ ଯଥାର୍ଥ ଅଟେ ତ? ଯେପରି ଭବିଷ୍ୟତରେ ଗୋଟିଏ ହିଁ ରାଜ୍ୟ ରହିବ, ସେହିପରି ଏବେ ଚେକ୍ କର ଯେ ମୋର ମନ ଭିତରେ ଏକ ରାଜ୍ୟ ଚାଲୁଛି ତ? ପୁରୁଷାର୍ଥ କ୍ଷେତ୍ରରେ ଗୋଟିଏ ରାଜ୍ୟ ଅଛି ତ? ନା କେବେ କେବେ ମାୟା ଆସି ରାଜ୍ୟ କାରବାରରେ ବିଘ୍ନ ସୃଷ୍ଟି କରୁଛି? ଗୋଟିଏ ରାଜ୍ୟ ପରିବର୍ତ୍ତେ ମାୟାର ପ୍ରଭାବ ପଡ଼ିଯାଉ ନାହିଁ ତ? ଦୁଇଟି ରାଜ୍ୟ ହୋଇନାହିଁ ତ? ତେବେ ଭବିଷ୍ୟତର ବିଶେଷତା ହିଁ ଗୋଟିଏ ରାଜ୍ୟ ଅଟେ। ତେଣୁ ଏବେକାର ଅଭ୍ୟାସ ଭବିଷ୍ୟତରେ କାମରେ ଆସୁଛି, ସେଥିପାଇଁ ଏବେ ଚେକ୍ କର ଯେ ମୋର ସ୍ୱରାଜ୍ୟ ଠିକ୍ ଅଛି ତ? ସ୍ୱରାଜ୍ୟ ଭିତରେ କେଉଁଠି ମାୟା ପ୍ରବେଶ କରୁନାହିଁ ତ? ଦୁଇଟି ରାଜ୍ୟ ନାହିଁ ତ? ଯଦି ଏବେ ଦୁଇଟି ରାଜ୍ୟ ଚାଲୁଛି, ତେବେ ଏକ ରାଜ୍ୟର ସଂସ୍କାର କେବେ ଭରିବ? ଭବିଷ୍ୟତର ବିଶେଷତା ହିଁ ଏକ ରାଜ୍ୟ ଏବଂ ଏକ ଧର୍ମର ଅଟେ। ତେବେ ତୁମର ଧର୍ମ ଅର୍ଥାତ୍ ବିଶେଷ ଧାରଣା କ'ଣ? ସମ୍ପୂର୍ଣ୍ଣ ପବିତ୍ରତା। ତେଣୁ ଚେକ୍ କର ଯେ ଏକ ଧର୍ମ ଅଛି ତ? ମଝିରେ ମଝିରେ ଅପବିତ୍ରତାର ବି ଅନ୍ୟ ଧର୍ମ ଦଖଲ କରୁନାହିଁ ତ? ଏହା ସହିତ ଏ କଥା ମଧ୍ୟ ଚେକ୍ କର ଯେ ଜଣଙ୍କର ହିଁ ଲ ଆଣ୍ଡ ଅର୍ଡର ଅର୍ଥାତ୍ ନିୟମ ଏବଂ ବ୍ୟବସ୍ଥାରେ ଚାଲୁଛି ନା ମାୟା ମଧ୍ୟ ଦଖଲ କରୁଛି? ଜଣଙ୍କର ରାଜ୍ୟ ନିର୍ବିଘ୍ନରେ ଚାଲୁଛି ତ? ଆଉ ଗୋଟିଏ କଥା ହେଲା, ରାଜ୍ୟ ଭିତରେ ସର୍ବଦା ସୁଖ ଏବଂ ଶାନ୍ତି ସ୍ୱାଭାବିକ ଭାବରେ କାୟମ ରହିଥାଏ। ତେଣୁ ଏବେ ଦେଖ, ନିଜ ରାଜ୍ୟରେ ସର୍ବଦା ସୁଖ ଶାନ୍ତି ଅଛି ତ? ଆଉ କାହାର ଦଖଲ ହେଉନାହିଁ ତ? ସ୍ୱରାଜ୍ୟ ଭିତରେ ମାୟା ଦଖଲ କରି ଅଶାନ୍ତି ସୃଷ୍ଟି କରୁନାହିଁ ତ? ସ୍ୱରାଜ୍ୟ ଭିତରେ କୌଣସି ପ୍ରକାରର ସୁଖ ସୁବିଧାର ବା କୌଣସି ପ୍ରଶଂସାର ପ୍ରଭାବ ମାୟା ଦ୍ୱାରା ପଡ଼ୁନାହିଁ ତ? ସର୍ବଦା ସୁଖ ଶାନ୍ତି ଆନନ୍ଦ ପ୍ରେମ ଏବଂ ଅତୀନ୍ଦ୍ରିୟ ସୁଖ କାୟମ ରହୁଛି ତ? କାହିଁକିନା ତୁମେମାନେ ଜାଣିଛ ଯେ ଭବିଷ୍ୟତର ରାଜ୍ୟରେ ସର୍ବପ୍ରାପ୍ତି ଭରି ରହିଥିବ, ସମ୍ପନ୍ନତା ଥିବା କାରଣରୁ ସନ୍ତୁଷ୍ଟତା ମଧ୍ୟ ଥିବ। ତେଣୁ ଏବେ ବିଶ୍ୱ ତୁମର ସ୍ୱରାଜ୍ୟ ସମ୍ପନ୍ନ ଅର୍ଥାତ୍ ଭରପୁର ଅଟେ ନା କୌଣସି କମି ରହୁଛି? ତେଣୁ ଏବେ ତୁମର ସ୍ୱରାଜ୍ୟ ସମ୍ପନ୍ନ ଅର୍ଥାତ୍ ଭରପୁର ଅଟେ ନା କୌଣସି କମି ରହୁଛି? କାହିଁକିନା ବର୍ତ୍ତମାନର ପୁରୁଷାର୍ଥରେ ଯଦି କିଛି କମି ରହିଯିବ, ତେବେ ଭବିଷ୍ୟତରେ ଅଖଣ୍ଡ ରାଜ୍ୟ ଅଧିକାରୀ କିପରି ହେବ? ସବୁକିଛି ବର୍ତ୍ତମାନର ପୁରୁଷାର୍ଥ ଉପରେ ନିର୍ଭର କରୁଛି। ବର୍ତ୍ତମାନର କୌଣସି ବି କମି କାରଣରୁ ଭବିଷ୍ୟତରେ ସମ୍ପୂର୍ଣ୍ଣ ରାଜ୍ୟର ଅଧିକାରୀ ହୋଇପାରିବ ନାହିଁ। ତେବେ ବହୁତ କାଳର ଏହିପରି ସ୍ୱରାଜ୍ୟ କରିବାର ଅଭ୍ୟାସ ଭବିଷ୍ୟତର ରାଜ୍ୟର ଅଧିକାରୀ କରିଥାଏ। ତେଣୁ ଏହିଭଳି ନିଜର ଚେକିଂ ସବୁବେଳେ କରୁଥାଅ, କାହିଁକିନା ବର୍ତ୍ତମାନ ଯଦି ବହୁତ କାଳର ପୁରୁଷାର୍ଥ ନଥିବ, ତେବେ ପ୍ରାରବ୍ଧ ମଧ୍ୟ କମ୍ ମିଳିବ। ସେଥିପାଇଁ ବାପଦାଦା ସମୟ ସମୟରେ ଏଥିପ୍ରତି ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ ଏହିଭଳି ପ୍ରାରବ୍ଧ ଭୋଗ କରିବା ପାଇଁ ଏବେ ହିଁ ନିଜକୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ କର। ଯଦିଓ ଏବେ ମଝିରେ ମଝିରେ କହିଦେଉଛ ଯେ ପୁରୁଷାର୍ଥ ଚାଲୁଛି, ତେବେ ପୁରୁଷାର୍ଥ ମଝିରେ ତ ଶବ୍ଦ ଆସୁନାହିଁ ତ? ଏହା ତ ହୋଇଯିବ, ଏହା ତ କରିନେବି, ଏହିଭଳି ସଂସ୍କାର ତୁମକୁ 21 ଜନ୍ମର ଅବିନାଶୀ ଅଖଣ୍ଡ ରାଜ୍ୟ ଅଧିକାରୀ ହେବାକୁ ଦେବ ନାହିଁ। ତେଣୁ ବାପଦାଦା ସବୁ ସମୟ ପାଇଁ ସାବଧାନ କରିଦେଉଛନ୍ତି। ଚେକ୍ କର। ଯଦି କୌଣସି ବି ବିଘ୍ନ ଆସୁଛି ବା ତୋଫାନ ଆସୁଛି, ତେବେ ସେହି ତୋଫାନ ତୋଫା ଅର୍ଥାତ୍ ଉପହାର ପାଲଟି ଯାଉଛି ତ ତୋଫାନ ତୋଫାନ ନୁହେଁ କିନ୍ତୁ ତୋଫା ଭଳି ହୋଇଯାଉ। ଯେତେବେଳେ ମାୟା ଦ୍ୱାରା କୌଣସି ବି ଆଘାତ ଲାଗିଥାଏ, ଯେତେବେଳେ ମାୟା ଅନୁଭବ କରାଇଥାଏ, ତେଣୁ ସେହି ଅନୁଭବ ଗୁଡ଼ିକ ମଧ୍ୟ ଏଭଳି ଅନୁଭବ ହେଉ ଯେପରି ମାୟା ମୋତେ ଆଗକୁ ବଢ଼ାଉଛି। ସେଥିପାଇଁ ବାପଦାଦା କହୁଛନ୍ତି, ସର୍ବଦା ନିଜେ ହିଁ ନିଜର ଚାର୍ଟ ନିଜେ ହିଁ ଚେକ୍ କର। ଯେତେ ଯେତେ ନିଜର ଚାର୍ଟକୁ ଚେକ୍ କରିବ, ସେହି ଅନୁସାରେ ଚେକ୍ କରିବା ପରେ ଚେଞ୍ଜ ମଧ୍ୟ କରିବ। ତେଣୁ ସମସ୍ତେ ନିଜ ନିଜର ଚାର୍ଟକୁ ଚେକ୍ କରୁଛ ତ ଯେଉଁମାନେ ପ୍ରତିଦିନ ଚେକ୍ କରୁଛ ସେମାନେ ହାତ ଉଠାଅ। ଯେଉଁମାନେ ପ୍ରତିଦିନ କରୁଛନ୍ତି, ଦିନେ ଦିନେ ନୁହେଁ, ତେଣୁ ପ୍ରତିଦିନର ଚାର୍ଟକୁ ଚେକ୍ କର ଏବଂ ଚେଞ୍ଜ କର। କାହିଁକିନା ବାପଦାଦା ବହୁତ ଦିନ ପୂର୍ବରୁ ସମୟ ବିଷୟରେ ସଂକେତ ଦେଇ ଆସୁଛନ୍ତି। ସମୟକୁ ମଧ୍ୟ ତୁମେମାନେ ଦେଖୁଛ, ମନୁଷ୍ୟମାନଙ୍କ ମନ ଭିତରେ ଚିନ୍ତା ବଢ଼ିବାରେ ଲାଗିଛି, କିନ୍ତୁ ତୁମମାନଙ୍କ ମନରେ ଚିନ୍ତା ନାହିଁ, ପ୍ରଭୁ ଚିନ୍ତନ ଅଛି। ପ୍ରଭୁ ଚିନ୍ତନ ହେବା କାରଣରୁ ତୁମେମାନେ ସର୍ବଦା ମନେ ରଖୁଛ ଯେ ମୁଁ ନିମିତ୍ତ ଅଟେ, ନିର୍ମାଣ ଅଟେ, କାହିଁକିନା ନିର୍ଦ୍ଦେଶକର୍ତ୍ତା ବାବା ଅଟନ୍ତି। ଏଥିପାଇଁ ତୁମମାନଙ୍କ ମନରେ ଚିନ୍ତା ନାହିଁ, ନିର୍ଦ୍ଦେଶକର୍ତ୍ତା ବାବା ସବୁକିଛି କରାଉଛନ୍ତି। ଏହି ସ୍ମୃତି ସର୍ବଦା ଆଗକୁ ଆଗକୁ ବଢ଼ାଇ ଚାଲିଛି। ଏବେ ପ୍ରତ୍ୟେକଙ୍କୁ ଏହି କଥା ବିଶେଷ ଭାବରେ ଚେକ୍ କରିବାକୁ ହେବ ଯେ ଏହି ସଙ୍ଗମ ଯୁଗର ଗୋଟିଏ ଗୋଟିଏ ସେକେଣ୍ଡ, ଗୋଟିଏ ଗୋଟିଏ ସଂକଳ୍ପ ଶୁଭ ହେଉଛି ତ। ତେଣୁ ଏହି ସମୟର ମହତ୍ତ୍ୱକୁ ଜାଣି ଗୋଟିଏ ସେକେଣ୍ଡ ସେକେଣ୍ଡ ନୁହେଁ କିନ୍ତୁ ଗୋଟିଏ ସେକେଣ୍ଡର ମଧ୍ୟ ମହତ୍ତ୍ୱ ରହିଛି। କେବେ କେବେ ପିଲାମାନେ କହିଥାନ୍ତି ଯେ ମୋର ସଂକଳ୍ପ ଚାଲିଲା ଯେ, କିନ୍ତୁ 2-4 ସେକେଣ୍ଡ ପାଇଁ ସଂକଳ୍ପ ଚାଲିଲା, କିନ୍ତୁ ସଙ୍ଗମ ଯୁଗର ସମୟର ମୂଲ୍ୟ ବହୁତ ଅଧିକ ଅଟେ। ବର୍ତ୍ତମାନର ଗୋଟିଏ ସେକେଣ୍ଡ ଗୋଟିଏ ଘଣ୍ଟା ସହିତ ସମାନ ଅଟେ। ଏହି ସମୟର ମୂଲ୍ୟ ଏତିକି ଅଟେ କାହିଁକିନା ବାପଦାଦା କହିଦେଇଛନ୍ତି ଯେ ଅଚାନକ ଯେକୌଣସି ସମୟରେ ତୁମର ଫାଇନାଲ ପରୀକ୍ଷା ହୋଇପାରେ। ବାପଦାଦା ମଧ୍ୟ ପୂର୍ବରୁ ଜଣାଇବେ ନାହିଁ, ସେଥିପାଇଁ ବର୍ତ୍ତମାନର ସମୟ ଉପରେ ଧ୍ୟାନ ଦେଇ ନିଜେ ନିଜକୁ ସମ୍ପୂର୍ଣ୍ଣ କର ଏବଂ ସମ୍ପନ୍ନ କରିବାକୁ ହେବ। ବାପଦାଦା ତୁମକୁ ଯେଉଁ ସର୍ବସମ୍ପତ୍ତି ଦେଇଛନ୍ତି, ସେହି ସବୁ ସମ୍ପତ୍ତିଗୁଡ଼ିକୁ ଯଥା ସମୟରେ କାର୍ଯ୍ୟରେ ଲଗାଇବାକୁ ହେବ। ତୁମେମାନେ ତ ସମ୍ପତ୍ତିର ମାଲିକ ଅଟ, ତେବେ ମାଲିକର ବିଶେଷତା ହେଲା ଯେତେବେଳେ ଯେଉଁ ସମ୍ପତ୍ତିର ଆବଶ୍ୟକତା ପଡ଼ିବ ସେହି ସମୟରେ ତାକୁ କାର୍ଯ୍ୟରେ ଲଗାଇବ। ତେଣୁ ତୁମେ ଯଦି ସମାହିତ ଶକ୍ତିକୁ ଦେଉଛ, ତେବେ ସେ କାର୍ଯ୍ୟରେ ଲାଗି ପଡୁଛି ତ। କାହିଁକିନା ମାଲିକ ତାକୁ କୁହାଯିବ ଯିଏ ଯଥା ସମୟରେ ନିଜର ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇପାରେ। ତେଣୁ ଏବେ ସମସ୍ତଙ୍କୁ ନିଜ ଉପରେ ଏତିକି ଧ୍ୟାନ ଦେବାକୁ ପଡିବ, ସମସ୍ତଙ୍କ ଭିତରେ ଖୁସିରୂପକ ସମ୍ପତ୍ତି ସଦାସର୍ବଦା ଚେହେରାରେ ଏବଂ ଚାଲିଚଳନରେ ଦେଖାଯିବା ଦରକାର। କାହିଁକିନା ଖୁସି ହେଉଛି ଅବିନାଶୀ ପିତାଙ୍କର ଦାନ, ତେଣୁ ଅବିନାଶୀ ପିତାଙ୍କର ଦାନକୁ ଅବିନାଶୀ ରଖ। ଖୁସି ପାଇଁ ଗାୟନ ରହିଛି, ଖୁସି ଭଳି କୌଣସି ଭୋଜନ ନାହିଁ ଏବଂ ଖୁସି ଭଳି କୌଣସି ସମ୍ପତ୍ତି ମଧ୍ୟ ନାହିଁ। ତେଣୁ ଯାହା ଭିତରେ ସଦାସର୍ବଦା ଖୁସି ମଧ୍ୟ କାୟମ ରହୁଛି, ସେମାନଙ୍କର ନୟନ ଦ୍ୱାରା, ଚେହେରା ଦ୍ୱାରା ଏବଂ ଚାଲିଚଳନ ଦ୍ୱାରା ଅଟୋମେଟିକ ଅର୍ଥାତ୍ ଆପେ ଆପେ ଦେଖାଯାଏ। ବାପଦାଦାଙ୍କର ବରଦାନ ମଧ୍ୟ ରହିଛି ଯେ ସର୍ବଦା ଖୁସିରେ ରୁହ ଏବଂ ଖୁସି ବାଣ୍ଟ, କାହିଁକିନା ଖୁସି ବାଣ୍ଟିବା ଦ୍ୱାରା ଖୁସି ବଢ଼ିଥାଏ, ଅନ୍ୟ କୌଣସି ବି ସମ୍ପତ୍ତି ବାଣ୍ଟିବା ଦ୍ୱାରା କମ୍ ହୋଇଯାଏ, କିନ୍ତୁ ଖୁସିରୂପକ ସମ୍ପତ୍ତି ଯେତେ ବାଣ୍ଟିବ ସେତେ ବଢ଼ିବ। ତେଣୁ ଚେକ୍ କର ଯେ ଖୁସିରୂପକ ସମ୍ପତ୍ତି ସର୍ବଦା କାୟମ ରହୁଛି ତ। ଏବେ ସବୁ ପିଲାଙ୍କୁ, ଚାହେ ଦେଶର ହୁଅନ୍ତୁ ଚାହେ ବିଦେଶର ହୁଅନ୍ତୁ, ସବୁ ପିଲାଙ୍କୁ ବାପଦାଦା ଗୋଟିଏ କଥା ପାଇଁ ବିଶେଷ ଅଭିନନ୍ଦନ ଦେଉଛନ୍ତି, ତାହା କ'ଣ ଜାଣିଛ? ଯାହାକି ସମସ୍ତେ ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ, ନିଜର ଉମଙ୍ଗ ଉତ୍ସାହ ଦ୍ୱାରା ଆତ୍ମାମାନଙ୍କୁ ବାବାଙ୍କର ସନ୍ଦେଶ ଦେଇଛନ୍ତି। ସମସ୍ତେ ନିଜର ଖୁସି ଦ୍ୱାରା ଯେଉଁ କାର୍ଯ୍ୟ କରିଛନ୍ତି ସେଥିରେ ଗୋଟିଏ ପ୍ରକାର ହିଁ କାର୍ଯ୍ୟକ୍ରମ କରିଛନ୍ତି, ସବୁ ସ୍ଥାନରେ ଗୋଟିଏ ପ୍ରକାର ହିଁ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ତାର ଫଳ ହଜାର ଗୁଣା ପ୍ରାପ୍ତ କରିଛନ୍ତି। ତେଣୁ ବାପଦାଦାଙ୍କ ଭିତରେ ଏହି ସଂକଳ୍ପ ରହିଛି ଯେ ବର୍ତ୍ତମାନର ସମୟ ଅନୁସାରେ ଯେଉଁଭଳି ପରିସ୍ଥିତି ରହିଛି ତାହା ଆଗକୁ ଆଗକୁ ଆହୁରି ଅଧିକ ଖରାପ ହେବାକୁ ଯାଉଛି। ସେଥିପାଇଁ କୌଣସି ଗ୍ରାମ ହେଉ ବା କୌଣସି କୋଣ ହେଉ, କେହି ବି ଯେପରି ଏଭଳି ଦୋଷାରୋପ କରିବେ ନାହିଁ ଯେ ଆମର ପିତା ଆସିଲେ କିନ୍ତୁ ତୁମେମାନେ ଆମକୁ ସନ୍ଦେଶ ଦେଲ ନାହିଁ। ସେଥିପାଇଁ ସମସ୍ତେ ଯେଉଁଭଳି ଉମଙ୍ଗ ଉତ୍ସାହର ସହିତ କାର୍ଯ୍ୟ କରିଛନ୍ତି, ସେଥିରେ ବାପଦାଦା ମଧ୍ୟ ଖୁସି ଅଛନ୍ତି ଏବଂ ଏହିଭଳି ପରସ୍ପର ମିଶି ଏହିଭଳି କାର୍ଯ୍ୟକ୍ରମ ସବୁ କରିଚାଲ। ବାପଦାଦା ଏକଥା ମଧ୍ୟ ଦେଖିଛନ୍ତି ଯେ ସମସ୍ତେ ଉମଙ୍ଗ ଉତ୍ସାହ ଏବଂ ସାହସକୁ ନିଜ ନିଜର ବିଧି ଦ୍ୱାରା କାର୍ଯ୍ୟରେ ଲଗାଇଛନ୍ତି। ତେବେ ଏବେ ତ ସମସ୍ତେ ବହୁତ ଭଲ କାର୍ଯ୍ୟ କରିଛନ୍ତି, କିନ୍ତୁ ସମୟ ଅନୁସାରେ ଆଗକୁ ମଧ୍ୟ ଏହି ଲକ୍ଷ୍ୟ ରଖ ଯେ କୌଣସି ବି କୋଣ ଅନୁକୋଣ ସନ୍ଦେଶ ପାଇବାରୁ ବଞ୍ଚିତ ନ ରହୁ। ଏହାଦ୍ୱାରା ନିଜର ପୁରୁଷାର୍ଥ ମଧ୍ୟ ଭଲ ହେବ ଏବଂ ଆତ୍ମାମାନଙ୍କର ମଧ୍ୟ କଲ୍ୟାଣ ହେବ। ତେବେ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗିଲା ତ? କ'ଣ ଭଲ ଲାଗିଲା ତ? ତେଣୁ ବାପଦାଦା ସବୁ ପିଲାଙ୍କୁ ଏହି କଥା ବାରମ୍ବାର କହୁଛନ୍ତି ଯେ ଆତ୍ମାମାନଙ୍କ ପ୍ରତି ଦୟାଳୁ ହୁଅ। ଆଜିକାଲି ତ ଦୁଃଖ ଅଶାନ୍ତି କାରଣରୁ ସମସ୍ତେ ଅନ୍ତରର ସହିତ କହୁଛନ୍ତି ଦୟା କର, କୃପା କର। ତେଣୁ ତୁମେ ପିଲାମାନେ ତ ବାବାଙ୍କର ସାଥୀ ଅଟ, ସେଥିପାଇଁ ବାବା ପିଲାମାନଙ୍କ ଦ୍ୱାରା ଏବେ ସବୁ ପିଲାଙ୍କର ଦୟାଳୁ ପାଠ ଦେଖିବାକୁ ଚାହୁଁଛନ୍ତି। ତୁମମାନଙ୍କ ଭିତରେ ମଧ୍ୟ ଏହି ଉମଙ୍ଗ ରହିଛି ଯେ ଏବେ ଏହି ଦୁଃଖମୟ ସଂସାର ପରିବର୍ତ୍ତନ ହୋଇ ସୁଖମୟ ସଂସାର ନିଶ୍ଚିତ ଆସିବ। ତେଣୁ ସୁଖମୟ ସଂସାର ଆସିବା ପାଇଁ ବାବା ଏହିସବୁ ଦୁଃଖ ଅଶାନ୍ତିର ବିନାଶ ପାଇଁ ପରିସ୍ଥିତି ବଦଳିବାରେ ଲାଗିଛି। ତେଣୁ ଆଜି ଦିନର ବାବାଙ୍କର ଏହି ସନ୍ଦେଶ ମନେ ରଖ ଯେ ଏବେ ଚାହେଁ ସଂକଳ୍ପ ଦ୍ୱାରା ହେଉ, ଚାହେଁ ବାଣୀ ଦ୍ୱାରା ହେଉ, ଚାହେଁ ନିଜର ଚେହେରା ବା ଚାଲିଚଳନ ଦ୍ୱାରା ହେଉ, ସେବାର ଗତିକୁ ବଢ଼ାଇ ଚାଲିବୁ, ନିଜର ଭାଗ୍ୟକୁ ପାଖରେ ଆଣିବା ପାଇଁ ଲାଗି ପଡ଼ିବୁ। ଏହିଥର ଯେଉଁମାନେ ବାପଦାଦାଙ୍କ ସହିତ ମିଳନ କରିବା ପାଇଁ ପ୍ରଥମ ଥର ଆସିଛନ୍ତି ସେମାନେ ହାତ ଉଠାଅ। ଆଚ୍ଛା, ବହୁତ ଅଛନ୍ତି, ସମସ୍ତେ ଉଠ, ଅଭିନନ୍ଦନ ସ୍ୱୀକାର କର, କାହିଁକି ନା ସମାପ୍ତି ପୂର୍ବରୁ ହିଁ ପହଞ୍ଚି ଯାଇଛ, ନୂଆ ଜନ୍ମ ନେଇଯାଇଛ। ଏଥିପାଇଁ ସମସ୍ତଙ୍କ ତରଫରୁ ବର୍ତ୍ତମାନ ସମୟରେ ଆସିଥିବା ପିଲାମାନଙ୍କୁ ବାପଦାଦା ଏବଂ ଚାରିଆଡ଼ର ପିଲାମାନଙ୍କ ଦ୍ୱାରା ଅଭିନନ୍ଦନ ଅଭିନନ୍ଦନ। ବ୍ରାହ୍ମଣ ପରିବାରକୁ ଦେଖି ଖୁସି ଲାଗୁଛି ନା, କିନ୍ତୁ ଯେଉଁମାନେ ଏବେ ଆସିଛନ୍ତି ସେମାନଙ୍କୁ ବାପଦାଦା ଏହି କଥା କହୁଛନ୍ତି ଯେ ଏବେ ତ ବହୁତ ସମୟ ବିତିଗଲାଣି, ଆଉ ଅଳ୍ପ ସମୟ ବାକି ରହିଛି, ସେଥିପାଇଁ ଏବେ ପୁରୁଷାର୍ଥକୁ ତୀବ୍ର କରିବାକୁ ହେବ। କାରଣ ତୀବ୍ର ପୁରୁଷାର୍ଥୀ ହିଁ ଆଗକୁ ବଢ଼ି ଚାଲିବେ, ତେଣୁ ଏବେ ଚାଲିବାର ନାହିଁ, ଉଡ଼ିବାର ଅଛି। ଯଦି ଉଡ଼ିବା ଭଳି ସ୍ଥିତିରେ ରହି ପୁରୁଷାର୍ଥ କରିବ, ତେବେ ବାବାଙ୍କଠାରୁ ଡେରିରେ ଆସିଥିଲେ ମଧ୍ୟ ନିଜର ସମ୍ପତ୍ତିର ସମ୍ପୂର୍ଣ୍ଣ ଅଧିକାର ନେଇପାରିବ। ତେଣୁ ସବୁ ମୁହୂର୍ତ୍ତରେ ଖୁସିରେ ରୁହ ଏବଂ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦିଅ। ଆଚ୍ଛା, ଆଜି ବାପଦାଦା ଯାହା କହିଛନ୍ତି, ସ୍ୱରାଜ୍ୟ ଅଧିକାରୀ ହୋଇ ନିଜର ସ୍ୱରାଜ୍ୟର ଫଳାଫଳକୁ ଚେକ୍ କର। ତାକୁ ଚେକ୍ କରିବା ଦ୍ୱାରା ଯଦି କୌଣସି ବି କମି ରହିଥିବ, ତେବେ ତାକୁ ବହୁତ ସମୟ ପୂର୍ବରୁ ହିଁ ପରିବର୍ତ୍ତନ କରିଦେବାକୁ ହେବ, କାହିଁକି ନା ବହୁତ ସମୟ ଧରି ଅଖଣ୍ଡ ରାଜ୍ୟ ଚଳାଇବା ପାଇଁ ଏହାର ଆବଶ୍ୟକତା ରହିଛି। ତେଣୁ ବହୁତ ସମୟର ପୁରୁଷାର୍ଥ ଦ୍ୱାରା ବହୁତ ସମୟର ପ୍ରାରବ୍ଧର ଅଧିକାରୀ ସ୍ୱତ ହିଁ ହୋଇପାରିବ। ସେଥିପାଇଁ ବହୁତ ସମୟର ପୁରୁଷାର୍ଥ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ। ତେଣୁ ଚେକିଂ କର ଏବଂ ଚେଞ୍ଜ କର। ବାପଦାଦାଙ୍କର ଚାରିଆଡ଼ର ହୃଦୟ ସିଂହାସନ ଅଧିକାରୀ ପ୍ରତ୍ୟେକ ସନ୍ତାନମାନଙ୍କୁ ବାପଦାଦା ପ୍ରତିଦିନ ଅମୃତ ବେଳାରେ ବିଶେଷ ଶକ୍ତି ବାଣ୍ଟିଥାନ୍ତି। ବିଶେଷ କରି ଅମୃତ ବେଳାରେ ହିଁ ବରଦାନ ଏବଂ ଶକ୍ତି ବାଣ୍ଟିଥାନ୍ତି। ଯେଉଁମାନେ ଅମୃତ ବେଳାରେ ଶକ୍ତି ଏବଂ ବିଶେଷ ବରଦାନକୁ ସ୍ୱୀକାର କରିନିଅନ୍ତି, ସେମାନେ ବିଶେଷ ତୀବ୍ର ପୁରୁଷାର୍ଥୀ ହୋଇଯାଆନ୍ତି। ତେଣୁ ଅମୃତ ବେଳାର ମହତ୍ତ୍ୱ ରଖିବା ଅର୍ଥ ବାପଦାଦାଙ୍କର ସଦାକାଳ ପାଇଁ ହୃଦୟ ସିଂହାସନର ଅଧିକାରୀ ହେବା। ତେବେ ଅନେକ ପିଲାଙ୍କର ମଧ୍ୟ ଏଥିପ୍ରତି ଧ୍ୟାନ ରହିଛି ଏବଂ ବାପଦାଦା ମଧ୍ୟ ପ୍ରତିଦିନ ସେମାନଙ୍କୁ ବିଶେଷ କରି ଏହି ସାର୍ଟିଫିକେଟ୍ ଦେଉଛନ୍ତି। ବାହା ପିଲାମାନେ ବାହା! ଆଚ୍ଛା, ଚାରିଆଡ଼ର ତୀବ୍ର ପୁରୁଷାର୍ଥ ସବୁ ସମୟରେ ବାପଦାଦାଙ୍କୁ ନିଜର ସାଥୀ କରି ଯୁଗଳ ରୂପରେ ରହିବାର ଅଭ୍ୟାସୀ ପିଲାମାନଙ୍କୁ ବାପଦାଦା ବିଶେଷ ବରଦାନ ଦେଉଛନ୍ତି ଯେ ସର୍ବଦା ଉଡ଼ି ଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡ଼ିବାର ସହଯୋଗ ଦେଇ ଉଡ଼ାଇ ଚାଲ। ସମସ୍ତେ ବିଜୟୀ ଅଟ ଏବଂ ବିଜୟର ଫଳସ୍ୱରୂପ ବାପଦାଦାଙ୍କଠାରୁ ସବୁ ସମୟରେ ଆଶୀର୍ବାଦ ମିଳୁଛି। ନିଜେ ଅମର ହୋଇ ସମସ୍ତଙ୍କୁ ଅମୃତ ପିଆଇ ଚାଲ। ତେବେ ଚାରିଆଡ଼ର ପିଲାମାନେ ବାପଦାଦାଙ୍କ ସମ୍ମୁଖରେ ଅଛନ୍ତି ଏବଂ ପ୍ରତ୍ୟେକ ସନ୍ତାନ ପ୍ରତି ବାପଦାଦାଙ୍କ ଭିତରେ ଆନ୍ତରିକ ସ୍ନେହ ରହିଛି, କାହିଁକି ନା ପ୍ରତ୍ୟେକ ପିଲା ଭିତରେ କିଛି ନା କିଛି ବିଶେଷତା ନିଶ୍ଚିତ ରହିଛି। ତେବେ ସେହି ବିଶେଷତା ଗୁଡ଼ିକ ଦ୍ୱାରା ନିଜକୁ ବିଶେଷ ଆତ୍ମା କରି ଆଗକୁ ବଢ଼ି ଚାଲ। ବାପଦାଦାଙ୍କ ତରଫରୁ ପ୍ରତ୍ୟେକ ସନ୍ତାନ ପଦ୍ମମୂଳା ବ୍ୟକ୍ତିଗତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର। ଏବେ ତ ଆହୁରି ବହୁତ ଥର ମିଶି ନମସ୍ତେ ଦାଦୀମାନଙ୍କ ସହିତ ସମସ୍ତେ ବହୁତ ଭଲ ଚକ୍ର ଲଗାଇ ଆସିଛ। ଆଜିକାଲି ଯେହେତୁ ଅଶାନ୍ତି ବଢ଼ିବାରେ ଲାଗିଛି, ତେଣୁ ସାରାଦିନ ଆତ୍ମାମାନେ ବ୍ୟସ୍ତ ବିବ୍ରତ ଅବସ୍ଥାରେ ରହୁଛନ୍ତି ଏବଂ ଶାନ୍ତିର ଭାଇବ୍ରେସନ ଯେତେବେଳେ ସେମାନଙ୍କୁ ଶାନ୍ତି ପ୍ରାପ୍ତ କରାଇ ଦେଉଛି, ସେତେବେଳେ ଖୁସି ହୋଇଯାଉଛନ୍ତି। ଯେପରି କେହି ଯଦି ଥକି ଯାଇଥିବ, ତାକୁ ଯଦି ଆରାମ କରିବା ପାଇଁ ଅଧଘଣ୍ଟା ମଧ୍ୟ ମିଳୁଛି, ତେବେ ସେ ଖୁସି ହୋଇଯାଉଛି। ତେଣୁ ବହୁତ ଭଲ କରିଛ, ସବୁ ଜାଗାରେ ଛୋଟ ହୁଅନ୍ତୁ ବା ବଡ଼ ହୁଅନ୍ତୁ, ସମସ୍ତେ ବହୁତ ଭଲ ସେବା କରିଛ। ଯେଉଁଠାରେ ଉମଙ୍ଗ ଉତ୍ସାହ ରହିଛି, ସେଠାରେ ଖର୍ଚ୍ଚ ପାଇଁ କୌଣସି ଚିନ୍ତା ନାହିଁ। ଏତେ ସବୁ ଆତ୍ମାମାନଙ୍କୁ ସନ୍ଦେଶ ତ ମିଳିଗଲା ନା, ତୁମମାନଙ୍କୁ ଆଉ ଦୋଷ ତ ଦେଇପାରିବେ ନାହିଁ ନା। ବହୁତ ଭଲ, ଏଇଭଳି କାର୍ଯ୍ୟକ୍ରମ ସବୁ ମଝିରେ ମଝିରେ କରୁଥାଅ। ପ୍ରତ୍ୟେକ ସହର ନିଜ ଅନୁସାରେ ଯେପରି ବି କରିବ ଠିକ୍ ହେବ। ଆଚ୍ଛା, ଡବଲ ବିଦେଶୀ ବଡ଼ ଭଉଣୀମାନଙ୍କ ସହିତ ଗ୍ରୁପ ଗ୍ରୁପକୁ ଡାକି ସତେଜ କରିବା ବାପଦାଦାଙ୍କୁ ବହୁତ ଭଲ ଲାଗେ, କାହିଁକି ନା ନିଜ ନିଜ ସ୍ଥାନରେ ବହୁତ ଦୂରରେ ଦୂରରେ ରହୁଛ। ପାଖକୁ ଆସିବା ଦ୍ୱାରା ପରସ୍ପରର ଗୁଣ ଦେଖାଯାଇଥାଏ, ଦୂରରେ ରହିବା ଦ୍ୱାରା ଜଣାପଡ଼ି ନଥାଏ। ତେଣୁ ପରସ୍ପରକୁ ଦେଖି ଉମଙ୍ଗ ଉତ୍ସାହ ମଧ୍ୟ ଆସିଥାଏ। ତେଣୁ ଆବୁରେ ଏହିଭଳି କାର୍ଯ୍ୟକ୍ରମ କରିବାଟା ଭଲ ଲାଗୁଛି ଏବଂ ପରସ୍ପର ଭିତରେ ଉତ୍ସାହ ଭରିବା ସହିତ ସଂଗଠନକୁ ମଜବୁତ କରୁଛ, ଏହା ମଧ୍ୟ ବହୁତ ଭଲ କଥା। କଣ ଠିକ୍ କଥା ନା, ସବୁକିଛି ଠିକ୍ଠାକ୍ ଚାଲୁଛି ତ? ପରସ୍ପରକୁ ସହଯୋଗ ଦେବା ଦ୍ୱାରା ମଧ୍ୟ ଆଗକୁ ବଢ଼ୁଛ, ସମୟ ଦେଉଛ ନା? ନିଜର ସେବା ଛାଡ଼ି ଦିଲ୍ର ସହିତ ସମୟ ଦେଉଛ, ନିଜର କାର୍ଯ୍ୟକ୍ରମ ଶେଷ କରିଲ, ସଫଳତା ମଧ୍ୟ ମିଳିଲା, ତାପରେ ଯଦି ଯିବାକୁ ଚାହୁଁଛ ତେବେ ଯାଅ। ସମସ୍ତେ ପରସ୍ପରକୁ ବହୁତ ଭଲ ସାହାଯ୍ୟ କରିଛନ୍ତି, ବିଦେଶୀମାନେ ମଧ୍ୟ କରିଛନ୍ତି, ଭାରତବାଲା ମଧ୍ୟ କରିଛନ୍ତି। ଆଚ୍ଛା, ୟୁପି ଜୋନ୍ର ସେବାଧାରୀମାନଙ୍କ ସହିତ ବାପଦାତା ସବୁ ଜୋନ୍କୁ କହୁଛନ୍ତି ଯେ ସମସ୍ତେ ନିଜ ନିଜର ଜୋନ୍ରେ ଏଭଳି ଗୋଟିଏ ସଂଗଠନ ତିଆରି କର ଯେଉଁ ସଂଗଠନ ଭିତରେ ସବୁ ବର୍ଗର ପିଲାମାନେ ଥିବେ। ତୁମେମାନେ ସେବା କରିବା ପାଇଁ ଯେଉଁ ସବୁ ବର୍ଗଗୁଡ଼ିକ ତିଆରି କରିଛ, ଯାହାଦ୍ୱାରା ପ୍ରତ୍ୟେକ ଜୋନ୍ ନିଜ ନିଜର ଅଞ୍ଚଳରେ ପ୍ରତ୍ୟେକ ବର୍ଗର ସେବା କରୁଛ ଏବଂ ଆଗକୁ ମଧ୍ୟ କରିଚାଲିବ, କିନ୍ତୁ ପ୍ରତ୍ୟେକ ଜୋନ୍ରେ ସେବା କରିବା ପାଇଁ ଏଭଳି ଗୋଟିଏ ସଂଗଠନ ତିଆରି କର ଯେଉଁଥିରେ ପ୍ରତ୍ୟେକ ବର୍ଗର ଜଣେ ଜଣେ ରହିଥିବେ ଏବଂ ଯେଉଁଠାରେ ବି କାର୍ଯ୍ୟକ୍ରମ କରିବ ସେଠାରେ ସେହି ଗ୍ରୁପ୍ ନିଜ ନିଜର ବର୍ଗବାଲାଙ୍କୁ ବିଶେଷ ନିମନ୍ତ୍ରଣ ଦେଇ ଡାକିବେ। କୌଣସି ବି ବର୍ଗ ଦୋଷାରୋପ ନ କରୁ ଯେ ଆମକୁ ତ ସନ୍ଦେଶ ମିଳି ନାହିଁ, ଏବଂ ଯେଉଁ ସବୁ ଭିନ୍ନ ଭିନ୍ନ ବର୍ଗଗୁଡ଼ିକ ତିଆରି ହୋଇଛି ସେମାନେ ମଧ୍ୟ ନିଜ ନିଜର ସେବାକୁ ବଢ଼ାନ୍ତୁ। ନିଜ ବର୍ଗର ଅନୁଭବ ଶୁଣାଇବା ସହିତ ପ୍ରତ୍ୟେକ ନିଜ ନିଜର ବ୍ୟକ୍ତିଗତ ଅନୁଭବ ମଧ୍ୟ ଶୁଣାଅ ଯେ ଆମକୁ ଏହି ଜ୍ଞାନ ଦ୍ୱାରା କଣ ମିଳିଛି ଏବଂ କଣ ଅନୁଭବ କରୁଛ। ତେଣୁ ପ୍ରତ୍ୟେକ ଜୋନ୍ରେ ଏହିଭଳି ସେବାର ଗ୍ରୁପ୍ ପ୍ରସ୍ତୁତ କର। ତାହେଲେ ଭାଷଣ କରିବା ପାଇଁ ଅଧିକ ସମୟ ନ ମିଳିପାରେ, କିନ୍ତୁ କାର୍ଯ୍ୟକ୍ରମ ଚାଲିବା ସମୟରେ ସେମାନଙ୍କୁ ପଛରେ ଧାଡ଼ି କରି ବସାଅ ଏବଂ ସେମାନଙ୍କର ପରିଚୟ ଷ୍ଟେଜ୍ ସେକ୍ରେଟାରୀ ଦିଅନ୍ତୁ। ଏଥିରେ ଜଣ ଦୁଇ ଜଣଙ୍କର ଅନୁଭବ ମଧ୍ୟ ରଖିପାରିବ ଏବଂ ପରିବାର ଭିତରେ ରହି ନିଜର କର୍ମଧନ୍ଦା କରି ଆମର ଜୀବନ କିପରି ବିତିଛି ଏବଂ କିପରି ପରିବର୍ତ୍ତନ ହୋଇଛି ତାର ଅନୁଭବ ସୁଯୋଗ ଦେଖି ଯଦି ସମୟ ମିଳିବ ତେବେ ଶୁଣାଇବା ଦରକାର। ତେଣୁ ଏହିଭଳି ବିଶେଷ ମାଇକ୍ ପ୍ରସ୍ତୁତ କର ଯିଏକି ସେବା କରିଚାଲିବ। ଆଚ୍ଛା, ଏହା ମଧ୍ୟ ବହୁତ ଭାଗ୍ୟ ଯାହାକି ୟୁପି ବ୍ରହ୍ମା ବାବାଙ୍କଠାରୁ ବିଶେଷ ପାଳନ ପାଇବାର ଅଧିକାର ପ୍ରାପ୍ତ କରିଛି। ୟୁପିରେ ବ୍ରହ୍ମାଙ୍କ ନାମରେ ସ୍ମାରକୀ ମଧ୍ୟ ରହିଛି, ତେଣୁ ଏହା ମଧ୍ୟ ୟୁପିର ଭାଗ୍ୟ ଅଟେ ଯାହାକି ଜଗଦମ୍ବା ଏବଂ ବ୍ରହ୍ମା ବାବାଙ୍କର ପାଳନ ପାଇ ତେଣୁ ଏହା ପାଳନ ପାଇବାର ଧରଣୀ ଅଟେ। ବ୍ରହ୍ମା ବାବା ଏବଂ ଜଗଦମ୍ବା ୟୁପିକୁ ବରଦାନ ରୂପରେ ବିଶେଷ ଭାଗ୍ୟର ତାରକା ଦେଇଛନ୍ତି, ବହୁତ ଭଲ କଥା। ଏବେ ଦିନକୁ ଦିନ ବାପଦାଦା ଦେଖୁଛନ୍ତି ଯେ ସେବାସ୍ଥାନଗୁଡ଼ିକ ଏବଂ ଯେଉଁ ସବୁ ଉପସେବା କେନ୍ଦ୍ର ବା ଗୀତା ପାଠଶାଳା ଆଦି ରହିଛି ସେଗୁଡ଼ିକ ପୂର୍ବ ଅପେକ୍ଷା ଏବେ ଅଧିକ ବୃଦ୍ଧି କରିଛନ୍ତି। ସେଥିପାଇଁ ବାପଦାଦା ବିଶେଷ ଭାବରେ ଅଭିନନ୍ଦନ ଦେଉଛନ୍ତି ଯେ ଆଗକୁ ବଢ଼ି ଚାଲ ଏବଂ ସଂଖ୍ୟା ବୃଦ୍ଧି କରିବାରେ ଏବଂ ସନ୍ଦେଶ ଦେବାରେ ପ୍ରଥମ ନମ୍ବର ହୁଅ, ବହୁତ ଭଲ। ବାପଦାଦା ଖୁସି ଅଛନ୍ତି, ଏହାକୁ ଆହୁରି ବଢ଼ାଇ ସେମାନଙ୍କୁ ଅଭିନନ୍ଦନ। ଏବେ ମଧ୍ୟ ବୃଦ୍ଧି କରୁଛ ଏବଂ ଏହାଠାରୁ ମଧ୍ୟ ଅଧିକ ଅଧିକ ବୃଦ୍ଧି କରିଛାଲ। ଆଜିର ବାବାଙ୍କର ବରଦାନ, ସଂଗଠନ ଭିତରେ ରହି ସହଯୋଗର ଶକ୍ତି ଦ୍ୱାରା ବିଜୟୀ ହେଉଥିବା ସମସ୍ତଙ୍କର ଶୁଭଚିନ୍ତକ ଭବ। ସଂଗଠନ ଭିତରେ ରହି ସହଯୋଗର ଶକ୍ତି ଦ୍ୱାରା ବିଜୟୀ ହେଉଥିବା ସମସ୍ତଙ୍କର ଶୁଭଚିନ୍ତକ ଭବ। ବିସ୍ତାର, ଯଦି ସଂଗଠନ ଭିତରେ ସମସ୍ତେ ପରସ୍ପର ସହଯୋଗୀ ତଥା ଶୁଭଚିନ୍ତକ ହୋଇ ରହିବ ତେବେ ସହଯୋଗ ଶକ୍ତିର ବହୁତ ଚମତ୍କାରୀ କରିପାରିବ। ପରସ୍ପର ଭିତରେ ଯଦି ଜଣେ ଅନ୍ୟ ଜଣଙ୍କର ସହଯୋଗୀ ଶୁଭଚିନ୍ତକ ହୋଇ ରହିବ ତେବେ ସହଯୋଗ ଶକ୍ତିର ଘେର ବହୁତ ଚମତ୍କାରୀ କରିପାରିବ। ପରସ୍ପର ଭିତରେ ଯଦି ଜଣେ ଅନ୍ୟ ଜଣଙ୍କର ଶୁଭଚିନ୍ତକ ସହଯୋଗୀ ହୋଇ ରହିବ ତେବେ ମାୟାର ସାହସ ନାହିଁ, ସେ ଏହି ଘେର ଭିତରକୁ ପ୍ରବେଶ କରିଯିବ। କିନ୍ତୁ ସଂଗଠନ ଭିତରେ ସହଯୋଗର ଶକ୍ତି ସେତେବେଳେ ଆସିବ ଯେତେବେଳେ ଏହିଭଳି ଦୃଢ଼ ସଂକଳ୍ପ କରିବ ଯେତେ ବି କଥା ସହନ କରିବାକୁ ପଡୁ କିନ୍ତୁ ସମ୍ମୁଖୀନ ହୋଇ ଦେଖାଇବୁ ଏବଂ ବିଜୟୀ ହୋଇ ଦେଖାଇବୁ। ଆଜିର ସ୍ଲୋଗାନ, କୌଣସି ବି ଇଚ୍ଛା ଆଚ୍ଛା ହେବା ପାଇଁ ଦେବ ନାହିଁ, ସେଥିପାଇଁ ଇଚ୍ଛା ମାତ୍ରର ଅବିଦ୍ୟା ହୋ। କୌଣସି ବି ଇଚ୍ଛା ଆଚ୍ଛା ହେବା ପାଇଁ ଦେବ ନାହିଁ, ସେଥିପାଇଁ ଇଚ୍ଛା ମାତ୍ରର ଅବିଦ୍ୟା ହୋ। ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଆଜିର ପଏଣ୍ଟ, ଯେପରି ମିଠା ଖାଇବା ଦ୍ୱାରା ଏବଂ ଖୁଆଇବା ଦ୍ୱାରା ଅଳ୍ପ ସମୟ ପାଇଁ ମୁଖ ମିଠା ହୋଇଥାଏ, ସମସ୍ତେ ଖୁସି ହୋଇଥାନ୍ତି, ସେହିପରି ନିଜେ ହିଁ ମିଠା ହୋଇଯାଅ, ଯାହାଦ୍ୱାରା ତୁମ ମୁଖରେ ସର୍ବଦା ମଧୁର ବାଣୀ ରହିବ। ଏହିଭଳି ମଧୁର ବାଣୀ ନିଜକୁ ମଧ୍ୟ ଖୁସି ପ୍ରଦାନ କରିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ପ୍ରଦାନ କରିବ। ଏହି ବିଧି ଦ୍ୱାରା ସର୍ବଦା ସମସ୍ତଙ୍କର ମୁଖ ମିଠା କରିଚାଲ। ସର୍ବଦା ମିଠା ଦୃଷ୍ଟି, ମିଠା ବାଣୀ ଏବଂ ମିଠା କର୍ମ କର। ଯେପରି ମିଠା ଖାଇବା ଦ୍ୱାରା ଏବଂ ଖୁଆଇବା ଦ୍ୱାରା ଅଳ୍ପ ସମୟ ପାଇଁ ମୁଖ ମିଠା ହୋଇଥାଏ, ସମସ୍ତେ ଖୁସି ହୋଇଥାନ୍ତି, ସେହିପରି ନିଜେ ହିଁ ମିଠା ହୋଇଯାଅ, ଯାହାଦ୍ୱାରା ତୁମ ମୁଖରେ ସର୍ବଦା ମଧୁର ବାଣୀ ରହିବ। ଏହିଭଳି ମଧୁର ବାଣୀ ନିଜକୁ ମଧ୍ୟ ଖୁସି ପ୍ରଦାନ କରିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ପ୍ରଦାନ କରିବ। ଏହି ବିଧି ଦ୍ୱାରା ସର୍ବଦା ସମସ୍ତଙ୍କର ମୁଖ ମିଠା କରି ଚାଲ, ସର୍ବଦା ମିଠା ଦୃଷ୍ଟି, ମିଠା ବାଣୀ ଏବଂ ମିଠା କର୍ମ କର। ଇଚ୍ଛା ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।